ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. କ୍ରୀଡ଼ା ଓ ଶାରୀରିକ ଦକ୍ଷତାର ଗୁରୁତ୍ୱ ପ୍ରତିପାଦନର ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଜାତୀୟ କ୍ରୀଡ଼ା ଦିବସ. ପରୀକ୍ଷାର୍ଥୀଙ୍କ ଆଧାର ସମର୍ଥିତ ଚିହ୍ନଟ ଲାଗି କେନ୍ଦ୍ରୀୟ ଲୋକସେବା ଆୟୋଗକୁ ଅନୁମତି ପ୍ରଦାନ କଲେ କେନ୍ଦ୍ର ସରକାର. ଜାମ୍ମୁ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି. ମନ୍ତ୍ରୀ ପଦ ସମେତ ବିଧାୟକ ପଦରୁ ଇସ୍ତଫା ଦେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍ ଆସନ୍ତାକାଲି ବିଜେପିରେ ଯୋଗଦେବେ ଏବଂ କୋଲକାତା ଦୁଷ୍କର୍ମ ମାମଲାରେ ଆର୍ଜିକର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ସନ୍ଦୀପ ଘୋଷଙ୍କ ସଦସ୍ୟତା ରଦ୍ଦ କଲା ଆଇଏମ୍ଏ. ପ୍ରସିଦ୍ଧ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ଆଜି ଜାତୀୟ କ୍ରୀଡ଼ା ଦିବସ ପାଳିତ ହେଉଛି. କ୍ରୀଡ଼ା ଏବଂ ଶାରୀରିକ ଦକ୍ଷତାର ଗୁରୁତ୍ୱ ପ୍ରତିପାଦନ କରିବା ଉଦ୍ଦେଶ୍ୟରେ ମେଜର ଧ୍ୟାନଚାନ୍ଦଙ୍କ ସ୍କୃତିରେ ପ୍ରତ୍ୟେକ ବର୍ଷ ଅଗଷ୍ଟ 29 ତାରିଖରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଏ. ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ଅଧିକ ସଂଖ୍ୟାର ଯୁବଗୋଷ୍ଠୀଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରାଇବା ଏବଂ ସେମାନଙ୍କ ସଫଳତା ନିମନ୍ତେ କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇଦେବା ଲାଗି ପ୍ରତିଶ୍ରତିବଦ୍ଧ. ସେ କହିଛନ୍ତି ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ଦେଶ ସୁନାମଧନ୍ୟ ଭାରତୀୟ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି. ଏହି ଅବସରରେ ଶ୍ରୀ ମୋଦି ଖେଳ ପ୍ରତି ସମର୍ପିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି.
ସିର୍ଫ ମେଡଲ ଜିତନେ କା ନହିଁ ବଲ୍କି ଦିଲୋଁ କୋ ଜିତନେ କା ମାଧ୍ୟମ ହୈ ସ୍ପୋର୍ଟସ୍ ସବକା ହୈ ସବକେ ଲିଏ ହୈ ସ୍ପୋର୍ଟସ୍ ସିର୍ଫ ଚାମ୍ପିୟନ୍ସ ହି ତୟାର ନହିଁ କରତା ବଲ୍କି ପିସ୍ ପ୍ରୋଗ୍ରେସ୍ ଅର୍ ୱେଲନେସ୍ କୋ ବି ପ୍ରମୋଟ କରତା ହୈ.
ଏହି ଅବସରରେ ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ମେଜର ଧ୍ୟାନଚାନ୍ଦ ନ୍ୟାସନାଲ୍ ଷ୍ଟାଡିୟମ୍ରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି. ସେ କହିଛନ୍ତି ଦେଶବାସୀ ସବୁବେଳେ ସଜାଗ ଏବଂ ସୁସ୍ଥ ରହିବା ଜରୁରୀ.
ମେଜର ଧ୍ୟାନଚାନ୍ଦ କି ଜନ୍ମ ଜୟନ୍ତୀକୁ ଆମ ରାଷ୍ଟ୍ରୀୟ ଖେଲ ଦିନ କେ ରୂପେ ମନା ରହେ ହେ. ସ୍ୱସ୍ଥ ନାଗରିକ ସ୍ୱସ୍ଥ ସମାଜ କା ନିର୍ମାଣ କରତା ହେ ଅର୍ ସ୍ୱସ୍ଥ ସମାଜ ସମୃଦ୍ଧ ରାଷ୍ଟ୍ର କା ନିର୍ମାଣ କରତା ହେ 2047 ମେ ବିକଶିତ ଭାରତ ବନାନେ କେ ଲିଏ ଦେଶ କେ ହର ନାଗରିକ ସ୍ୱସ୍ଥ ରହେ ଉସକେ ଲିଏ ହର ନାଗରିକ ଫିଟ୍ ରହେନା ଆବଶ୍ୟକ ହେ.
ସେ କହିଛନ୍ତି ନାଗରିକମାନେ ସୁସ୍ଥ ରହିଲେ ଏକ ସୁସ୍ଥ ସମାଜ ଗଠନ କରିପାରିବେ ଏବଂ ଏକ ସୁସ୍ଥ ସମାଜ ହିଁ ଦେଶର ବିକାଶରେ ସହାୟକ ହେବ. ମନ୍ତ୍ରୀ କହିଛନ୍ତି ପ୍ରତ୍ୟେକ ନାଗରିକ ଅନ୍ତତପକ୍ଷେ ଦିନକୁ ଗୋଟିଏ ଘଣ୍ଟା ବ୍ୟାୟାମ କରିବା ଆବଶ୍ୟକ ଏବଂ ସେମାନଙ୍କ ମନ ମୁତାବକ କ୍ରୀଡ଼ା ଅଭ୍ୟାସ କରିବା ଉଚିତ. ଏହା ପୂର୍ବରୁ ଶ୍ରୀ ମାଣ୍ଡବ୍ୟ ଜାତୀୟ କ୍ରୀଡ଼ା ଦିବସରେ ସମସ୍ତଙ୍କୁ ଏକ ଘଣ୍ଟା ପାଇଁ ଯେକୌଣସି କ୍ରୀଡ଼ାଭ୍ୟାସ କରିବାକୁ ଆହ୍ୱାନ ଦେଇଥିଲେ. ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶକୁ ସୁସ୍ଥ ରଖିବାର ବାର୍ତ୍ତା ଖେଲେଗା ଇଣ୍ଡିଆ ଖିଲେଗା ଇଣ୍ଡିଆକୁ ସଫଳ କରିବା ଲାଗି ଦେଶବାସୀ ଆଗେଇ ଆସିବା ଉଚିତ. ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସିକୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କ ପରିଚୟ ଯାଞ୍ଚ ଲାଗି ଆଧାର ଆଧାରିତ ଚିହ୍ନଟ ନିମନ୍ତେ ସାମୟିକ ଭାବେ ସରକାର ଅନୁମତି ପ୍ରଦାନ କରିଛନ୍ତି. ପଞ୍ଜୀକରଣ ଏବଂ ବିଭିନ୍ନ ସମୟରେ ହେଉଥିବା ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କ ଆଧାର ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ. ସୂଚନାଯୋଗ୍ୟ, ପୂଜା ଖେଡ୍କରଙ୍କ ନକଲି ଚିହ୍ନଟ ପତ୍ର ବ୍ୟବହାର ପରେ ତାଙ୍କ ପ୍ରାର୍ଥୀତ୍ୱ ନାକଚ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ୟୁପିଏସ୍ସି ପକ୍ଷରୁ ଆଧାର ସମର୍ଥିତ ଚିହ୍ନଟ ନିମନ୍ତେ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଦିଲ୍ଲୀ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ 5.7 ରେକର୍ଡ କରାଯାଇଛି। ଜାତୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନରେ ଥିଲା, ତେବେ ଏପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଜାମ୍ମୁ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ଆୟୋଗ ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଆସନ୍ତା ସେପ୍ଟେମ୍ବର 5 ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର 6 ପ୍ରାର୍ଥୀପତ୍ର ଯାଞ୍ଚ ଏବଂ 9 ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି। ଆସନ୍ତା ସେପ୍ଟେମ୍ବର 25 ଦ୍ୱିତୀୟ ପର୍ଯ୍ୟାୟରେ 26 ବିଧାନସଭା ଆସନ ନିମନ୍ତେ 6 ଜିଲ୍ଲାରେ ମତଦାନ ହେବ। ଜିଲ୍ଲାଗୁଡ଼ିକ ହେଉଛି ଗନ୍ଦେରବଲ, ଶ୍ରୀନଗର, ବୋଦ୍ଗାମ, ରାଜୌରୀ, ପୁଞ୍ଚ ଏବଂ ରିଆସି। ଅକ୍ଟୋବର 4 ସମସ୍ତ ପର୍ଯ୍ୟାୟ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରେ। ଶ୍ରୀଲଙ୍କାର ଉତ୍ତରାଞ୍ଚଳରେ ହାଇବ୍ରିଡ୍ ବିଦ୍ୟୁତ୍ ପ୍ରକଳ୍ପ ନିମନ୍ତେ ଭାରତ ପ୍ରଥମ ପର୍ଯ୍ୟାୟ ଅର୍ଥ ପ୍ରଦାନ କରିଛି। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ସନ୍ତୋଷ ଝା, ଶ୍ରୀଲଙ୍କାର ଶକ୍ତି ସଚିବ ସୁଲକ୍ଷଣା ଜୟବର୍ଦ୍ଧନା ଏବଂ ଶ୍ରୀଲଙ୍କାର ଶକ୍ତି ପ୍ରାଧିକରଣର ଅଧ୍ୟକ୍ଷ ରଞ୍ଜିତ ସେପାଲାଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି। 2022 ମାର୍ଚ୍ଚରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଏକ ଭାରତୀୟ ସଂଗଠନ ଶ୍ରୀଲଙ୍କାର ଦୁଇଟି ଦ୍ୱୀପରେ ହାଇବ୍ରିଡ୍ ବିଦ୍ୟୁତ୍ ପରିଯୋଜନା କାର୍ଯ୍ୟ ଆରମ୍ଭ କରିଛି। ସୌରଶକ୍ତି ଏବଂ ପବନ ଶକ୍ତିର ମିଶ୍ରଣରୁ ଏହି ଦ୍ୱୀପଗୁଡ଼ିକର ଶକ୍ତି ଆବଶ୍ୟକତା ପୂରଣ କରିବା ନିମନ୍ତେ 1,10,00,000 ଆମେରିକୀୟ ଡଲାର ଅର୍ଥରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। 2025 ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଜଣାପଡ଼ିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ପକ୍ଷରୁ ପାକିସ୍ତାନ ସମର୍ଥିତ ବିଶାଖାପାଟଣା ଗୁପ୍ତଚର ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଏନ୍ଆଇଏ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଗୁଜରାଟ, କର୍ଣ୍ଣାଟକ, କେରଳ, ତେଲଙ୍ଗାନା, ଉତ୍ତରପ୍ରଦେଶ, ବିହାର ଏବଂ ହରିୟାଣା ସମେତ ଦେଶର 16 ସ୍ଥାନରେ ଚଢ଼ାଉ କରାଯାଇଛି। ଯେଉଁସବୁ ସନ୍ଦିଗ୍ଧମାନଙ୍କ ବାସସ୍ଥାନରେ ଚଢ଼ାଉ କରାଯାଇଛି ସେଗୁଡ଼ିକ ପାକିସ୍ତାନଠାରୁ ଅର୍ଥ ବଦଳରେ ଗୁପ୍ତଚରୀ କାର୍ଯ୍ୟରେ ବ୍ୟବହୃତ ହେଉଥିଲା। ଏନ୍ଆଇଏ 22 ମୋବାଇଲ୍ ଏବଂ ଅନେକଗୁଡ଼ିଏ ସମ୍ଭେଦନଶୀଳ ଦସ୍ତାବିଜ୍ ଜବତ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଭାରତୀୟ ନୌସେନାର କେତେକ ଗୁପ୍ତ ତଥ୍ୟ ଲିକ୍ ହୋଇଥିବା ଏବଂ ଦେଶ ବାହାରକୁ ପଠାଯାଇଥିବା ଜଣାପଡ଼ିବା ପରେ ଏନ୍ଆଇଏ ଏଭଳି ପଦକ୍ଷେପ ନେଇଛି। ଗତବର୍ଷ ଏହି ମାମଲାରେ ଏନ୍ଆଇଏ ପକ୍ଷରୁ 2 ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ନାଗରିକ ମୀର ବଲାଜ ଖାଁ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଗୁପ୍ତଚରୀ ବୃତ୍ତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆକାଶ ସୋଲାଙ୍କି ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଗତବର୍ଷ ନଭେମ୍ବରରେ ଏନ୍ଆଇଏ ଅନ୍ୟ ଏକ ଚାର୍ଜସିଟ୍ରେ ମନମୋହନ ସୁରେନ୍ଦ୍ର ପଣ୍ଡା ଏବଂ ଆଲୁଇନ୍ ପଣ୍ଡାଙ୍କ ନାମ ଅନ୍ତର୍ଭୁକ୍ତ କରିଥିଲା। ଚଳିତ ବର୍ଷ ମେ ମାସରେ ପୁଣି ଥରେ ଏନ୍ଆଇଏ ଅମନ ସଲିମ୍ ଶେଖ୍ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ କରିଥିବା ଜଣାପଡ଼ିଛି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍ ହେମନ୍ତ ସୋରେନ୍ ସରକାରର ମନ୍ତ୍ରୀପଦ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି। ଜେଏମ୍ଏମ୍ ସଭାପତି ଶିବୁ ସୋରେନ୍ଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି ଦଳର କାର୍ଯ୍ୟଶୈଳୀ ଓ ନୀତି ତାଙ୍କୁ ଦଳ ଛାଡ଼ିବାକୁ ବାଧ୍ୟ କରିଛି। ଶ୍ରୀ ସୋରେନ୍ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ବିଭାଗ ବ୍ୟତୀତ ଜଳସମ୍ପଦ ବିଭାଗର ଦାୟିତ୍ୱ ତୁଲାଉଥିଲେ। ଆସନ୍ତାକାଲି ବିଜେପିରେ ଯୋଗଦେବାକୁ ଥିବା ଚମ୍ପେଇ ସୋରେନ୍ ମଧ୍ୟ ଝାଡ଼ଖଣ୍ଡ ବିଧାନସଭାର ସରେଇକେଲା ନିର୍ବାଚନ ମଣ୍ଡଳୀର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ସୋରେନ୍ କହିଛନ୍ତି ଝାଡ଼ଖଣ୍ଡର ସ୍ୱାର୍ଥ ଦୃଷ୍ଟିରୁ ସେ ବିଜେପିରେ ଯୋଗଦେବାକୁ ନିଷ୍ପଭି ନେଇଛନ୍ତି। କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଭାରତୀୟ ଚିକିତ୍ସା ସଂଘ ଆଇଏମ୍ଏ ଦ୍ୱାରା ଗଠିତ ଅନୁଶାସନ କମିଟି ଆର୍ଜିକର ମେଡିକାଲ କଲେଜ ଏବଂ ହସ୍କିଟାଲର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ସନ୍ଦୀପ ଘୋଷଙ୍କ ସଦସ୍ୟତା ରଦ୍ଦ କରିଛି। ଡାକ୍ତର ଘୋଷ ଆଇଏମ୍ଏର କୋଲକାତା ଶାଖାର ଉପାଧ୍ୟକ୍ଷ ଥିଲେ। ଆଇଏମ୍ଏ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆର୍ଜିକର ଘଟଣାରେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ପରେ ଡାକ୍ତର ଘୋଷଙ୍କ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବିହାରରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଗଙ୍ଗା, ଗଣ୍ଡକୀ, କୋଶି ଏବଂ ମହାନଦୀ ସହିତ ଅନ୍ୟ କେତେକ ନଦୀରେ ଜଳସ୍ତର ବିପଦ ସଂକେତଠାରୁ ଉପରେ ପ୍ରବାହିତ ହେଉଛି। ଇତିମଧ୍ୟରେ ଖଗଡ଼ିଆ, ଭାଗଲପୁର ଏବଂ କଟିହାରର କେତେକ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ସୂଚନା ଅନୁଯାୟୀ ନେପାଳରୁ ପ୍ରବାହିତ କେତେକ ନଦୀରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରୁ ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ବିହାରର ଅନେକ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ନେପାଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍କଳନରେ ରାସ୍ତା ଅବରୋଧ ହେବା ଫଳରେ ଗମନାଗମନ ବ୍ୟାହତ ହୋଇଛି। କେତେକ ସ୍ଥାନରେ ରାସ୍ତା ବନ୍ଦ ରହିବା ଯୋଗୁଁ ଯାତ୍ରୀବାହୀ ବସ୍ଗୁଡ଼ିକ ଅଟକି ରହିଛି। ନେପାଳର କର୍ଣ୍ଣାଲି ରାଜପଥ ମଧ୍ୟ ଭୂସ୍କଳନ ଯୋଗୁଁ ବନ୍ଦ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନେପାଳରେ ଦେଖାଦେଇଥିବା ବନ୍ୟାରେ 400ରୁ ଅଧିକ ବାସଗୃହ ଜଳଘେରରେ ରହିଛି। ସେଠାକାର ଅନେକଗୁଡ଼ିଏ ପୋଲ, ସ୍କୁଲ ଓ ସରକାରୀ କାର୍ଯ୍ୟାଳୟରେ ବନ୍ୟାଜଳ ପ୍ରବେଶ କରିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସିକ୍ୟୁରିଟିଜ୍ କଣ୍ଟ୍ରାକ୍ଟସ୍ ରେଗୁଲେସନ୍ ନିୟମ 1956 ସଂଶୋଧନ କରିଛି। ଏହି ସଂଶୋଧନ ଫଳରେ ଭାରତୀୟ କମ୍ପାନୀଗୁଡ଼ିକ ଅନ୍ତର୍ଜାତୀୟ ଏକ୍ସଚେଞ୍ଜରେ ପ୍ରତ୍ୟକ୍ଷ ଭାବେ ପଞ୍ଜିକୃତ ହେବା ସହ ଗିଫ୍ଟ କୋଡ୍ ପାଇପାରିବେ। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ସଂଶୋଧନ ଦ୍ୱାରା ଭାରତୀୟ ଷ୍ଟାର୍ଟଅପ୍ ଏବଂ କମ୍ପାନୀଗୁଡ଼ିକ ବିଶ୍ୱସ୍ତରରେ ଅଧିକ ସୁବିଧା ସୁଯୋଗ ପାଇବ। କ୍ରୀଡ଼ା ଓ ଶାରୀରିକ ଦକ୍ଷତାର ଗୁରୁତ୍ୱ ପ୍ରତିପାଦନ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଜାତୀୟ କ୍ରୀଡ଼ା ଦିବସ। ପରୀକ୍ଷାର୍ଥୀଙ୍କ ଆଧାର ସମର୍ଥିତ ଚିହ୍ନଟ ଲାଗି କେନ୍ଦ୍ରୀୟ ଲୋକସେବା ଆୟୋଗକୁ ଅନୁମତି ପ୍ରଦାନ କଲେ କେନ୍ଦ୍ର ସରକାର। ଜାମ୍ମୁ କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି। ମନ୍ତ୍ରୀପଦ ସମେତ ବିଧାୟକ ପଦରୁ ଇସ୍ତଫା ଦେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍ ଆସନ୍ତାକାଲି ବିଜେପିରେ ଯୋଗଦେବେ। ଏବଂ କୋଲକାତା ଦୁଷ୍କର୍ମ ମାମଲାରେ ଆର୍ଜିକର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ସନ୍ଦୀପ ଘୋଷଙ୍କ ସଦସ୍ୟତା ରଦ୍ଦ କଲା ଆଇଏମ୍ଏ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଲଗ୍ଇନ୍ କରିପାରିବେ।